ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଆଜି ସାରା ଦେଶରେ ପାଳନ ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ଭାରତ ଛାଡ଼ ଆନ୍ଦୋଳନ ଦେଶ ସ୍ୱାଧୀନତା ସଂଗ୍ରାମର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ କହିଲେ ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ଚିହ୍ନଟ କରାଯାଇକରି ଦିଆଯିବା ଉପଯୁକ୍ତ ସମ୍ମାନ କହିଲେ ମୁଖ୍ୟମନ୍ତ୍ରୀ। ସଂସଦର ବଜେଟ୍ ଅଧିବେଶନ ଅନିର୍ଦ୍ଦିଷ୍ଟ ସମୟ ଲାଗି ହେଲା ମୁଲତବୀ। ସୁନ୍ଦରଗଡ଼ କଲାହାଣ୍ଡି ସହିତ 8 ଜିଲ୍ଲାର 14 ନୂଆ ସ୍ନାତକ ମହାବିଦ୍ୟାଳୟ ଉଦ୍ଘାଟିତ। ଜନଜାତି ସମ୍ପ୍ରଦାୟର ଲୋକର ଅଧିକାର ସୁରକ୍ଷାର ବାର୍ତ୍ତା ନେଇକରି ଆଜି ସାରା ପୂର୍ତ୍ତିନ ପାଳନ ହେଉଛେ ଜନଜାତି ଦିବସ। ଆଉର୍ ହୀରାକୁଦ ଜଳଭଣ୍ଡାରର ଉପର ମୁଡ଼େ ବଢୁଛେ ଜଳସ୍ତର। ଆଜି ଖୁଲ୍ଲା ଆଉ 6 ଗେଟ୍। ଏଥର ପୁରା ଖବର। ଆଜି ସାରା ଦେଶରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଉଛି। ସ୍ୱାଧୀନତା ସଂଗ୍ରାମର ସବୁଠାନୁ ବଡ଼ ଇଂରେଜ ବିରୋଧୀ ଆନ୍ଦୋଳନ ଆଜିର ଦିନେ ମୂଳ ହୋଇଥିଲା। 1942 ଅଗଷ୍ଟ 8 ତାରିଖ ଦିନ ଭାରତୀୟ ଜାତୀୟ କଂଗ୍ରେସ ଇଂରେଜ ସରକାର ବିରୋଧୀ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା। ଇତାରୁତୁ ଆନ୍ଦୋଳନ କ୍ରାନ୍ତିର ରୂପ ନେଇଥିଲା। ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନ ଡାକରା କର ନାହେ ତ ମର ସ୍ଥିତି ସୃଷ୍ଟି କରିଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆନୁ ମୂଲ ହୋଇଥିବା ଏହି ଅଭିଯାନକେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇସି। ଅଗଷ୍ଟ କ୍ରାନ୍ତି ଦିବସ ଟି ଦେଶ ଭିନ୍ ଭିନ୍ ଜାତୀୟତା ବୋଧ କାର୍ଯ୍ୟକ୍ରମ ମାନ ଆଜିଠାନୁ ସ୍ୱାଧୀନତା ଦିବସ ତକ ପାଳନ କରାଯିବା। ଭାରତ ଛାଡ଼ ଆନ୍ଦୋଳନର ବଛର ପୂରା ହେବାର ଉଦ୍ଧେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱଥି ଆନ୍ଦୋଳନଟି ଭାଗ ନେଇଥିବାର ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍। ଗୋଟିଏ ସାମାଜିକ ଗଣମାଧ୍ୟମ ପୋଷ୍ଟଟି ପ୍ରଧାନମନ୍ତ୍ରୀ ଭାରତ ଛାଡ଼ ଆନ୍ଦୋଳନଟି ସ୍ୱାଧୀନତା ସଂଗ୍ରାମର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲିକରି କହିଛନ୍। ଇ ଉଦ୍ଧେ ଗୋଟିଏ ଭିଡ଼ିଓ ବାର୍ତ୍ତାଥି ନିଜର ମତ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ ଯେ ଔପନିବେଶିକ ଶାସନରୁ ମୁକୁଲିବାର ଲାଗି ଭାରତର ସଂଗ୍ରାମଥି ଭାରତ ଛାଡ଼ ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ହର୍ ଘର୍ ତ୍ରିରଙ୍ଗା ଅଭିଯାନକେ ଫେର୍ ଘାଏ ସ୍ମରଣୀୟ ଜନ ଆନ୍ଦୋଳନ କରବାରକେ ଶ୍ରୀ ମୋଦି ଲୋକମାନଙ୍କୁ ଉତ୍ସାହିତ କରିଛନ୍।
ଇସି ଆନ୍ଦୋଳନ ବ୍ରିଟିଶ ରାଜ ସେ ମୁକ୍ତି କେ ଲିଏ ପୁରେ ଦେଶକୁ ସଂକଳ୍ପିତ କର ଦିଆ। ୟେ ଓ ସମୟ ଥା ଜବ ଅଙ୍ଗ୍ରେଜୀ ସତ୍ତା କି ବିରୋଧ ମେ ଭାରତୀୟ ଜନମାନସ ଗାଁ ହୋ ଶହର ହୋ ପଡ଼େ ହୋ ଅନପଢ଼ ହୋ ଗରିବ ହୋ ଅମୀର ହୋ କନ୍ଧେ ସେ କନ୍ଧା ମିଲା କରକେ ଭାରତ ଛୋଡ଼ୋ ଆନ୍ଦୋଳନ କା ହିସ୍ସା ବନା।
ଇସି ସେ ପ୍ରେରିତ ହୋକର ଆଜ ପୁରା ଦେଶ ହର ବୁରାଇ କେ ଲିଏ କହ ରହା ହେ ଫିଟ୍ ଇଣ୍ଡିଆ। ଚାରୋ ତରଫ ଏକ ହି ଗୁଞ୍ଜ ହେ କରପ୍ସନ ଫିଟ୍ ଇଣ୍ଡିଆ, ଡାଇନେଷ୍ଟି ଫିଟ୍ ଇଣ୍ଡିଆ, ଅପିଜମେଣ୍ଟ ଫିଟ୍ ଇଣ୍ଡିଆ।
ଅଗଷ୍ଟ କ୍ରାନ୍ତି ଦିବସ ଉଦେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି ସ୍ୱାଧୀନତା ଆନ୍ଦୋଳନର ପ୍ରତୀକ ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ଇ ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି କହିଛନ୍ତି ଯେ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ସ୍ୱାଧୀନତା ଆନ୍ଦୋଳନଟି ସଂଗ୍ରାମୀମାନଙ୍କର ତ୍ୟାଗ ଆର୍ ବଳିଦାନ ଯୁଗ ଯୁଗ ଧରିକରି ଆମର ଲାଗି ଆଦର୍ଶ ହୋଇକରି ରହିବା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ବାର୍ତ୍ତାଥି କହିଛନ୍ତି ଯେ ଦେଶର ସ୍ୱାଧୀନତା ଲାଗି ବଳିଦାନ ଦେଇଥିବାର ସବୁ ସଂଗ୍ରାମୀଙ୍କର ଅବଦାନ ସବୁବେଳେ ମନେ ରହିବା। ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକେ ଚିହ୍ନଟ କରିକରି ସେମାନଙ୍କୁ ପରିଚୟ ଦେବାର ସହିତ ଉପଯୁକ୍ତ ସମ୍ମାନ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଜି ଭୁବନେଶ୍ୱରର ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ତରଫ ହୋଇଥିବା କ୍ରାନ୍ତି ଦିବସ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୁଟୁମ୍ ଯୋଜନା ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକେ ପେନ୍ସନ୍ ଦେବାର ଲାଗି ବିଚାର କରୁଛନ୍। ଆଜିର ଦିନ ହେଉଛେ ଦେଶ ଲାଗି ଅସୀମ ତ୍ୟାଗ କରିଥିବା ସଂଗ୍ରାମୀମାନଙ୍କର ସଂଘର୍ଷ ଆର୍ ବଳିଦାନକେ ମନେ ପକେଇକରି ସେମାନଙ୍କର ଜୀବନରୁ ପ୍ରେରଣା ନେବାର ଦିନ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ କହିଛନ୍ ଯେ 2036 ସ୍ୱତନ୍ତ୍ର ଓଡ଼ିଶା ଆର୍ 2047 ସ୍ୱାଧୀନତାର ଶତବାର୍ଷିକୀ ପାଳନ ହେବା, ସେଥିଲାଗି ବିକଶିତ ଭାରତ ଆଉ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇକରି ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସଂସଦର ବଜେଟ୍ ଅଧିବେଶନ ଗୋଟିଏ କାର୍ଯ୍ୟ ଦିବସ ଆଗରୁ ଆଜିଠାନୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ମୁଲତବୀ ଘୋଷଣା କରାଯାଇଛି। ଇ ବାବଦେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ ଯେ ଗଲା ମାସ 22 ତାରିଖ ଦିନ ବଜେଟ୍ ଅଧିବେଶନ ମୁଲ ହୋଇଥିଲା। ଏହି ଅଧିବେଶନଟି 15 ବୈଠକ କରାଯାଇଥିଲା। ସେ ଆହୁରି କହିଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଲା ମାସ 23 ତାରିଖ ଦିନ 2024-25 ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ। ଇ ବଜେଟ୍ ଉପରେ 27 ଘଣ୍ଟା 19 ମିନିଟ୍ ଧରିକରି ଲୋକସଭାର ଆଲୋଚନା ହୋଇଥିଲା। ଅଧିବେଶନଟି ଗୃହନ ଅର୍ଥ ବିଲ୍ ସହିତ 4ଟା ବିଲ୍ ପାସ୍ କରାଯାଇଛି। ସିଆଡ଼େ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଛନ୍ତି, କେନ୍ଦ୍ରୀୟ ବଜେଟ୍ ଉପରେ ରାଜ୍ୟସଭାର 22 ଘଣ୍ଟା ତକ ଆଲୋଚନା ହୋଇଛି ଆର 90 ଘଣ୍ଟା ତକ ଇ ଅଧିବେଶନ ଚାଲିଥିଲା। ଉଚ୍ଚଶିକ୍ଷା ବିଭାଗ ତରଫ ଆଭାସୀ ଜରିଏ ସୁନ୍ଦରଗଡ଼ ଆର୍ କଲାହାଣ୍ଡି ସହିତ 8ଟା ଜିଲ୍ଲାର 14ଟା ନୂଆ ସ୍ନାତକ ମହାବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଇ ସବୁକେ ଉଦ୍ଘାଟନ କରିକରି ଶିକ୍ଷା ଜରିଏ ଯୁବପିଢ଼ି ନିଜକେ ସଶକ୍ତ କରବାର ସହିତ ସମାଜର ପରିବର୍ତ୍ତନ ଆଣିପାରିବେ ବୋଲି ସେ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଜ ଆନ୍ତର୍ଜାତୀୟ ଜନଜାତି ଦିବସ। ପୃଥିବୀର ଭିନ୍ ଭିନ୍ ଦେଶର ଜନଜାତି ଲୋକର ଅଧିକାର ଆର୍ ସୁରକ୍ଷା ବାବଦେ ସଚେତନତା ସୃଷ୍ଟି କରବାରକେ ଜାତିସଂଘର ସାଧାରଣ ପରିଷଦର ନିଷ୍ପତ୍ତି ଅନୁସାରେ ଇ ଦିନ ପାଳନ କରାଯାଉଛି। 1982 ଜେନେଭାଠାରେ ଆୟୋଜିତ ଜନଜାତି ଜନସଂଖ୍ୟା ସମ୍ପର୍କିତ ପହିଲା ଜାତିସଂଘ କାର୍ଯ୍ୟକାରିଣୀ ବୈଠକଟି ଇ ଦିବସକେ ସ୍ୱୀକୃତି ଦିଆଯାଇଥିଲା। ପରିବେଶ ସୁରକ୍ଷା ସାଙ୍ଗେ ଯୋଡ଼ି ହୋଇଥିବା ସମସ୍ୟାମାନଙ୍କର ସମାଧାନ ଦିଗେ ଆଦିବାସୀ ସମ୍ପ୍ରଦାୟର ଭୂମିକାକେ ସମ୍ମାନ ଜନେଇକରି ଇ ଦିବସ ପାଳନ କରାଯାଏସି। ଇ ବଛର ଆନ୍ତର୍ଜାତୀୟ ଜନଜାତି ଦିବସ ପାଳନର ବାର୍ତ୍ତା ରହିଛି, ପାରମ୍ପରିକ ଜ୍ଞାନର ସଂରକ୍ଷଣ ଆଉ ପ୍ରସାରରେ ଜନଜାତି ମହିଳାଙ୍କର ଭୂମିକା। ବିଶ୍ୱ ଜନଜାତି ଦିବସ ଅବସରରେ ଶୁଭେଚ୍ଛା ଜନେଇକରି ରାଜ୍ୟପାଳ ରଘୁବର ଦାସ ସାମାଜିକ ଗଣମାଧ୍ୟମଟି କହିଛନ୍ତି, ପ୍ରକୃତିର ପୂଜାରୀ କେନ୍ କାଲୁ ସଭ୍ୟତା ଆର୍ ସଂସ୍କୃତିକେ ସାଇତିଗିରି ରଖବାର୍ଥି ଜନଜାତି ସମ୍ପ୍ରଦାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବିଶ୍ୱ ଜନଜାତି ଦିବସ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଲ୍ ଶୁଭେଚ୍ଛା ଜନେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଦେଶ ଆର୍ ରାଜ୍ୟର ସବୁ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶକେ ଗୁରୁତ୍ୱ ଆର୍ ଦେଶର ବିକାଶଟି ସେମାନଙ୍କର ଅବଦାନକେ ସମ୍ମାନ ଦେବାରଟା ସରକାରଙ୍କର ଦାୟିତ୍ୱ ଆଏ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଜ ଆନ୍ତର୍ଜାତୀୟ ଜନଜାତି ଦିବସ ପାଳନ କରାଯାଉଛି। ଏ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫ ଗୋଟିଏ ପାରମ୍ପରିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଇଥି ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଷ୍ଟ୍ରର ବିକାଶଟି ଆଦିବାସୀମାନଙ୍କର ଯୋଗଦାନ, ଜଙ୍ଗଲ ଆର୍ ପରିବେଶର ସୁରକ୍ଷା ବାବଦେ ଆଲୋଚନା କରିଥିଲେ। ସେନ୍ତା ନୂଆପଡ଼ାଠାରେ ଆଦିବାସୀ କଲ୍ୟାଣ ସଂଘ ତରଫ ଆନ୍ତର୍ଜାତୀୟ ଜନଜାତି ଦିବସ ସମାରୋହ ଅବସରରେ ଗୋଟିଏ ଶୋଭାଯାତ୍ରା ନୂଆପଡ଼ା ମିନି ଷ୍ଟାଡିୟମ୍ରୁ ବାହାରିକରି ସହର ପରିକ୍ରମା କରିଥିଲା। ଏ ଅବସରରେ ହୋଇଥିବାର ଗୋଟିଏ ସଭାଟି ସଂଘର କର୍ମକର୍ତ୍ତାମାନେ ଉଦ୍ବୋଧନ ଦେଇଥିଲେ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନାଞ୍ଚଳ ସଗଡ଼ା ସେକ୍ସନ୍ର ରୁଗୁଡ଼ି କନ୍ପା ଗାଁ ହାତୀ ଆତଙ୍କ ଦେଖାଦେଇଛି। ପାଖାପାଖି 11 ଘରନୁ ଅଟକା ହାତୀ ଇ ଗାଁ ରାସ୍ତା ଦେଇକରି ଜଙ୍ଗଲକେ ଯାଉଥିବାର ବେଳେ ଲୁକେ ଦେଖିକରି ଡରି ଯାଇଛନ୍। ଇ ହାତୀମାନେ ଇତା ଋତୁରୁ ପାଖର ଜଙ୍ଗଲକେ ପଲେଇଛନ୍। ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ତରଫ ଉପଭୋକ୍ତାମାନଙ୍କ ବିବାଦୀୟ ବିଜୁଳି ବିଲ୍ର ସଂଶୋଧନ ଲାଗି ସମ୍ବଲପୁର ଝାରସୁଗୁଡ଼ା ଆର୍ ଦେବଗଡ଼ ଜିଲ୍ଲାର ଭିନ୍ ଭିନ୍ ଇଲାକାନ ଇ ମାସ ଖାସ୍ ଅଭିଯୋଗ ପ୍ରତିବିଧାନ ଶିବିର ଆୟୋଜନ କରାଯାଉଛି। ଇ ତିନି ଜିଲ୍ଲାର ଉପଭୋକ୍ତାମାନେ ଧାରିଜ ତାରିଖ ଅନୁସାରେ ନିଜ ନିଜର ଇଲାକାର ଶିବିରମାନଙ୍କେ ଉପସ୍ଥିତ ରହିକରି ବାକି ଥିବା ନିଜର ବିବାଦୀୟ ବିଲ୍ ନେଇକରି ଅଭିଯୋଗ ପଞ୍ଜିକରଣ ଆର୍ ସମାଧାନ କରିପାରିବେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ସମ୍ମିଳନୀ କକ୍ଷନ ଆଜି 194 ଜଣ ନୂଆ ହିତାଧିକାରୀଙ୍କୁ ଭତ୍ତା ଦିଆଯାଇଛି। ଭତ୍ତା ଦିଆଯାଇଥିବାର ଉତ୍ସବଟି ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଖଡ଼ିଆଲ ବିଡ଼ିଓ ବୀରସେନା ବେହେରା, ବ୍ଲକ ଉପାଧ୍ୟକ୍ଷା ଗୌତମ ତାଣ୍ଡି ଯୋଗ ଦେଇକରି ଭତ୍ତା ବାଣ୍ଟିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଉନ୍ନୟନ କାର୍ଯ୍ୟକେ ଜଲ୍ଦି କରବାରକେ ଜିଲ୍ଲା ପ୍ରଶାସନ ଆର୍ ପୁଲିସ ପ୍ରଶାସନର ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କର ଅଧ୍ୟକ୍ଷତାଟି ହୋଇଥିବାର ବୈଠକଟି ଜିଲ୍ଲାର ଭିନ୍ ଭିନ୍ ବିଭାଗର ଉନ୍ନୟନ କାର୍ଯ୍ୟକ୍ରମ ସ୍ୱଚ୍ଛତାର ସହିତ କରବାରକେ ପରାମର୍ଶ ଦିଆଯାଇଥିଲା। ଓଡ଼ିଶା ଭାରୋତ୍ତୋଳନ ଏସୋସିଏସନ୍ ତରଫ ବରହମପୁରର ଆଏସ୍ଠାନ 3 ଦିନ ତକ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ଟି 71 ନମ୍ଘର ରାଜ୍ୟ ଭାରୋତ୍ତୋଳନ ଚାମ୍ପିୟନ୍ସିପ୍ ମୂଲ ହୋଇଛି। ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଇତାର ଉଦ୍ଘାଟନ କରିଛନ୍। ପ୍ରତିଯୋଗିତାଟି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାରୁ 120 ଜଣ ପୁରୁଷ ଆର୍ 40 ଜଣ ମହିଳା ଭାଗ ନେଇଛନ୍। ଜାତୀୟ ସ୍ତରଟି ପ୍ରତିଯୋଗିତା ବଛାଯିବା ଲାଗି ପ୍ରତିଯୋଗିତାର ଆୟୋଜନ କରାଯାଇଛି ବୋଲି ଆସୋସିଏସନ୍ର ସଭାପତି ଚିତ୍ତରଞ୍ଜନ ସ୍ୱାଇଁ କହିଛନ୍। ହୀରାକୁଦ ଜଲଭଣ୍ଡାରର ଉପରମୁଡ଼େ ଲଗାତାର ବର୍ଷା ଲାଗି ଜଲଭଣ୍ଡାରର ଜଳସ୍ତର ବଢ଼ୁଛି। ସେଥିଲାଗି ଆଜି ଜଲଭଣ୍ଡାରର ଆଉ 6ଟା ଗେଟ୍ ଖୋଲାଯାଇଛି। ହୀରାକୁଦ ଜଲଭଣ୍ଡାରର ଜଳସ୍ତର ଆଜି ସଞ୍ଜବେଳର 6 ବଜେ 612.60 ଫୁଟ ରହିଛି। 14ଟା ଗେଟ୍, ପାୱାର ଚ୍ୟାନେଲ ଆର୍ କେନାଲ ଜରିଏ ଫି ସେକେଣ୍ଡଟି 2,50,228 ଘନଫୁଟ ପାଇଁ ଛଡ଼ାଯାଉଛି। ଏହି ସମୟଟି ଫି ସେକେଣ୍ଡଟି ଜଲଭଣ୍ଡାରକେ 2,58,254 ଘନଫୁଟ ପାଇଁ ଆସୁଛି। ଶେଷ ମୁଖ୍ୟ ଖବର ଫେରଘାଏ। ଆଜି ସାରା ଦେଶରେ ପାଳନ ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ଭାରତ ଛାଡ଼ ଆନ୍ଦୋଳନ ଦେଶ ସ୍ୱାଧୀନତା ସଂଗ୍ରାମର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ କହିଲେ ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ଚିହ୍ନଟ କରାଯାଇକରି ଦିଆଯିବା ଉପଯୁକ୍ତ ସମ୍ମାନ କହିଲେ ମୁଖ୍ୟମନ୍ତ୍ରୀ। ସଂସଦର ବଜେଟ୍ ଅଧିବେଶନ ଅନିର୍ଦ୍ଦିଷ୍ଟ ସମୟ ଲାଗି ହେଲା ମୁଲତବୀ। ସୁନ୍ଦରଗଡ଼ କଲାହାଣ୍ଡି ସହିତ 8 ଜିଲ୍ଲାର 14 ନୂଆ ସ୍ନାତକ ମହାବିଦ୍ୟାଳୟ ଉଦ୍ଘାଟିତ ଆଉ ହୀରାକୁଦ ଜଳଭଣ୍ଡାରର ଉପର ମୁଡ଼େ ବଢୁଛେ ଜଳସ୍ତର ଆଜ ଖୁଲ୍ଲା ଆଉ 6 ଗେଟ୍ ଆଜର ଆଞ୍ଚଳିକ ଖବର ଇନ ଶେଷ ହେଲା ଜୁହାର।